ନମସ୍କାର, ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ଏହି କାର୍ଯ୍ୟକ୍ରମ ଶୁଣନ୍ତୁ ଓ ଆତ୍ମିକ ଜୀବନରେ ଉପକୃତ ହୁଅନ୍ତୁ, ବିଶ୍ୱାସ କରନ୍ତୁ ଓ ପାପରୁ ଉଦ୍ଧାର ପାଆନ୍ତୁ।
ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ପ୍ରିୟ ଶ୍ରୋତାବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଏ। ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମର ଅଂଶ ହେବା ନିମନ୍ତେ ସ୍ୱାଗତ କରେ। ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଏହି କାର୍ଯ୍ୟକ୍ରମ ଶୁଣୁଥିବାରୁ ଆମେ ମଧ୍ୟ ବିଶେଷ ଧନ୍ୟବାଦୀ। ଯାହା ହେଉ, ପ୍ରଭୁ ଆଜି ଆମମାନଙ୍କୁ ଏହି ସୁନ୍ଦର ସୁଯୋଗ ଦେଇଛନ୍ତି ତାହାଙ୍କର ବାକ୍ୟ ମଧ୍ୟ ଦେଇ ତାହାଙ୍କର ନିକଟବର୍ତ୍ତୀ ହେବା ପାଇଁ ଆଉ ତାହାଙ୍କର ଉପସ୍ଥିତିକୁ ଉପଲବ୍ଧି କରିବା ପାଇଁ। ବାସ୍ତବରେ ଯେଉଁମାନେ ପ୍ରଭୁଙ୍କର ବାକ୍ୟରେ ମନୋଯୋଗୀ, ପ୍ରଭୁ ମଧ୍ୟ ସେମାନଙ୍କ ବିଷୟରେ ମନୋଯୋଗୀ ଅଟନ୍ତି, ଆଉ ସେମାନେ ବାସ୍ତବ ଭାବରେ ପ୍ରଭୁଙ୍କର ଆଶୀର୍ବାଦର ଅଧିକାରୀ ହୋଇଥାନ୍ତି। ତେଣୁ ଆସନ୍ତୁ, ପ୍ରଭୁ ଆଜି ଆମମାନଙ୍କୁ ଏହି ଯେଉଁ ସୁନ୍ଦର ସୁଯୋଗ ଦେଇଛନ୍ତି, ଏହି ସୁଯୋଗର ସଦ୍ବ୍ୟବହାର କରିବା ସଙ୍ଗେ ସଙ୍ଗେ ପ୍ରଭୁଙ୍କର ବାକ୍ୟ ଶୁଣି ସେହି ବାକ୍ୟ ଅନୁଯାୟୀ ନିଜ ନିଜର ଜୀବନକୁ ସମୀକ୍ଷା କରିବା ଆଉ ପ୍ରଭୁଙ୍କର ନିକଟବର୍ତ୍ତୀ ହୋଇ ତାଙ୍କର ଆଶୀର୍ବାଦର ଅଧିକାରୀ ହେବା ନିମନ୍ତେ ଚେଷ୍ଟା କରିବା। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ। ପ୍ରଭୁ, ତୁମେ ଆମମାନଙ୍କ ସହିତ କଥା କୁହ, ତୁମର ଶାନ୍ତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ତୁମର ବାକ୍ୟ ମଧ୍ୟ ଦେଇ ପ୍ରଭୁ ତୁମେ ଆମମାନଙ୍କୁ ସାନ୍ତ୍ୱନା ଦିଅ, ଶକ୍ତି ଦିଅ, ଯେପରି ପ୍ରଭୁ ଆମମାନେ ତୁମର ବାକ୍ୟ ଅଧ୍ୟୟନ କରିବା ସଙ୍ଗେ ସଙ୍ଗେ ତୁମର ସ୍ୱର ଶୁଣିବୁ ଆଉ ସେ ବାକ୍ୟ ଅନୁଯାୟୀ ଜୀବନଯାପନ କରି ଜୀବନରେ ପ୍ରଭୁ ସେହି ଆଲୋକର ପଥରେ ଅଗ୍ରସର ହେବାକୁ ପାରିବ। ସେଥିପାଇଁ ପ୍ରଭୁ ତୁମେ ଆମମାନଙ୍କୁ ସେହି ପ୍ରକାର ଏକ ବିଶ୍ୱାସର ଜୀବନ, ବାଧ୍ୟତାର ଜୀବନ, ସମ୍ପୂର୍ଣ୍ଣ ସମର୍ପିତର ଜୀବନ ପ୍ରଦାନ କର। ଆଜିର ଏହି କାର୍ଯ୍ୟକ୍ରମର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମେ ଆମମାନଙ୍କର ସହିତ ରୁହ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଯିଶାୟା ପୁସ୍ତକର 53 ପର୍ବର ପ୍ରଥମ ପଦରୁ ଆରମ୍ଭ କରି ଛଅ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ପାଇଁ ଯିବା। ଏହି ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ପାପୀମାନଙ୍କ ନିମନ୍ତେ କୃଷ ଉପରେ ଖ୍ରୀଷ୍ଟଙ୍କର କୃଷୀୟ ମୃତ୍ୟୁ। ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ସହିତ ଅତି ଜଡ଼ିତ ସେମାନେ ଜାଣନ୍ତି ଯେ ପବିତ୍ର ଧର୍ମଶାସ୍ତ୍ର ମଧ୍ୟରେ ଅନ୍ୟାନ୍ୟ ସ୍ଥାନ ଅପେକ୍ଷା ଏହି ଯିଶାୟା ପୁସ୍ତକ 53 ପର୍ବରେ ଓ ଗୀତସଂହିତା 22 ପର୍ବରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କୃଷୀୟ ମୃତ୍ୟୁ ବିଷୟ ନେଇ ଅତି ପ୍ରାଞ୍ଜଳ ତଥା ପରିଷ୍କାର ଓ ବିସ୍ତୃତ ଆକାରରେ ପ୍ରକାଶ କରାଯାଇଅଛି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ହେବାର 700 ବର୍ଷ ପୂର୍ବରୁ ଯିଶାୟା ଭବିଷ୍ୟତ ବକ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏହି କୃଷୀୟ ମୃତ୍ୟୁଭୋଗ ବିଷୟ ନେଇ ଭାବବାଣୀ ପ୍ରକାଶ କରିଥିଲେ, ଯାହାକି ଆମେ ପବିତ୍ର ଧର୍ମଶାସ୍ତ୍ର ମଧ୍ୟରେ ଅନ୍ୟ କୌଣସି ସ୍ଥାନରେ ଏହିପରି ପରିଷ୍କାର ଭାବେ ପ୍ରକାଶ କରାଯାଇଥିବାର ଲକ୍ଷ୍ୟ କରିବାକୁ ପାରିବା ନାହିଁ। କିନ୍ତୁ ଏଠାରେ ଅନେକଙ୍କ ମନରେ ପ୍ରଶ୍ନ ଉଠିପାରେ, ଆପଣ କିପରି ଜାଣନ୍ତି ଯେ ଯିଶାୟା ଭବିଷ୍ୟତ ବକ୍ତା ଏଠାରେ ଖ୍ରୀଷ୍ଟଙ୍କ ମୃତ୍ୟୁ ବିଷୟ ନେଇ ପ୍ରକାଶ କରନ୍ତି? କାରଣ ସେ ତ ଖ୍ରୀଷ୍ଟଙ୍କ ଜନ୍ମର 700 ବର୍ଷ ପୂର୍ବରୁ ଏହା ଲେଖିଥିଲେ। ତେବେ ଏହା ଏକ ପ୍ରଶ୍ନ ଯାହାକି ସେହି ଇଥିଓପିଆର ନପୁଂସକ ମଧ୍ୟ ଫିଲିପଙ୍କୁ ପଚାରିଥିଲେ। ଯେତେବେଳେ ସେହି ନପୁଂସକ ଜିରୁସାଲମରୁ ତାହାଙ୍କର ଦେଶକୁ ଫେରିଯାଉଥିଲେ ଓ ସେ ଏହି ଯିଶାୟା ପୁସ୍ତକର 53 ପର୍ବଟିକୁ ଅଧ୍ୟୟନ କରୁଥିଲେ, ଏପରିକି ସେ କେଉଁ ଅଂଶଟି ପାଠ କରୁଥିଲେ ତାହା ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ପ୍ରେରିତ 8 ପର୍ବର 32 ପଦରେ ପ୍ରକାଶ କରାଯାଇଅଛି। ଯେତେବେଳେ ସେହି ଇଥିଓପିଆର ନପୁଂସକ ଯିଶାୟା 53 ପର୍ବର 7 ଓ 8 ପଦ ଦୁଇଟିକୁ ଅଧ୍ୟୟନ କରୁଥିଲେ, ସେତେବେଳେ ଫିଲିପଙ୍କ ପ୍ରତି ତାହାଙ୍କର ପ୍ରଶ୍ନ ଥିଲା, ଯାହାକି ପ୍ରେରିତ 8 ପର୍ବର 34 ପଦରେ ଲେଖା ଅଛି। ନପୁଂସକ ଉତ୍ତର ଦେଇ ଫିଲିପଙ୍କୁ କହିଲେ, ମୁଁ ଆପଣଙ୍କୁ ନିବେଦନ କରେ, ଭାବବାଦୀ କାହା ବିଷୟରେ ଏକଥା କହନ୍ତି, ଆପଣା ବିଷୟରେ ବା ଆଉ କାହା ବିଷୟରେ? ଆମମାନେ କିପରି ନିଶ୍ଚିତ ହୋଇପାରିବା ଯେ ଭାବବାଦୀ ଏହି 53 ପର୍ବରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଦର୍ଶାନ୍ତି? ତେବେ ଫିଲିପଙ୍କର ଉତ୍ତରକୁ ଶୁଣନ୍ତୁ। ସେ ସେହି ନପୁଂସକର ପ୍ରଶ୍ନର ଉତ୍ତର ଓ ଆମମାନଙ୍କର ପ୍ରଶ୍ନର ଉତ୍ତର ମଧ୍ୟ ପ୍ରଦାନ କରନ୍ତି। ପ୍ରେରିତ 8 ପର୍ବର 35 ପଦରେ ଲେଖା ଅଛି, ସେଥିରେ ଫିଲିପ ମୁଖପିଠାଇ ଶାସ୍ତ୍ରର ଏହି ବାକ୍ୟରୁ ଆରମ୍ଭ କରି ତାହାଙ୍କ ନିକଟରେ ଯୀଶୁଙ୍କ ସୁସମାଚାର ପ୍ରଚାର କଲେ। ଆହୁରି ମଧ୍ୟ ଯୌହନ ଲିଖିତ ସୁସମାଚାରର 12 ପର୍ବର 38 ପଦରେ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ ଯିଶାୟା 53 ପର୍ବରୁ ଆଣି ଉପସ୍ଥାପିତ କରିଅଛନ୍ତି ଓ ନିଜ ପ୍ରତି ତାହା ପ୍ରୟୋଗ କରିଅଛନ୍ତି। ଲେଖା ଅଛି, ଯେପରି ଭାଓବାଦୀ ଯିଶାୟାଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ହେ ପ୍ରଭୁ, କି ଆମମାନଙ୍କ ସମ୍ବାଦ ବିଶ୍ୱାସ କରିଅଛି, ଆଉ ପ୍ରଭୁଙ୍କ ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି। ସେହିପରି ପ୍ରେରିତ ପାଉଲ ଖ୍ରୀଷ୍ଟଙ୍କ ସୁସମାଚାରକୁ କେନ୍ଦ୍ର କରି ଏହି 53 ପର୍ବର ବିଷୟବସ୍ତୁକୁ ଆଣି ରୋମିଓ 10 ପର୍ବର 16 ପଦରେ ଉପସ୍ଥାପିତ କରିଅଛନ୍ତି। ଦେଖନ୍ତୁ, ସେଠାରେ ଏହିପରି ଲେଖା ଅଛି, କିନ୍ତୁ ସମସ୍ତେ ସୁସମାଚାରର ବଶୀଭୂତ ହେଲେ ନାହିଁ, କାରଣ ଯିଶାୟା କହନ୍ତି, ହେ ପ୍ରଭୁ, କିଏ ଆମମାନଙ୍କ ସମ୍ବାଦ ବିଶ୍ୱାସ କରିଅଛି। ପ୍ରିୟ ବନ୍ଧୁ, ଯିଶାୟା 53 ପର୍ବଟି ଯିଏ ଖ୍ରୀଷ୍ଟଙ୍କ ବିଷୟ ନେଇ ପ୍ରକାଶ କରେ, ପବିତ୍ର ଧର୍ମଶାସ୍ତ୍ର ତହିଁରେ କୌଣସି ସନ୍ଦେହଜନକ ପ୍ରଶ୍ନ ଛାଡ଼େ ନାହିଁ। ଏହି 53 ପର୍ବର ପ୍ରଥମ 9 ପଦ ଖ୍ରୀଷ୍ଟଙ୍କର କ୍ଲେଶଭୋଗର ବିଷୟକୁ ପ୍ରକାଶ କରେ ଓ ଅବଶିଷ୍ଟାଂଶ ଉଦ୍ଧାରକର୍ତ୍ତାଙ୍କର ପରିତୃପ୍ତିକୁ ପ୍ରକାଶ କରେ। ଆପଣ ଲକ୍ଷ୍ୟ କରିବାକୁ ପାରିବେ ଯେ ଏହି ଦୁଇଟିଯାକ ପ୍ରସଙ୍ଗ ଅର୍ଥାତ୍ କ୍ଲେଶଭୋଗ ଓ ପରିତୃପ୍ତି ଓତପ୍ରୋତ ଭାବେ ଜଡ଼ିତ। ଯେପରି ସୁଖ ଦୁଃଖ, ଅନ୍ଧକାର ଓ ଆଲୋକ ପରସ୍ପର ଜଡ଼ିତ, ଠିକ୍ ସେହିପରି କ୍ଲେଶଭୋଗ ଓ ପରିତୃପ୍ତି ମଧ୍ୟ ଜଡ଼ିତ। କ୍ଲେଶଭୋଗ ମଧ୍ୟ ଦେଇ ମନୁଷ୍ୟ ଏକ ବାସ୍ତବ ପରିତୃପ୍ତି ଲାଭ କରିଥାଏ, କାରଣ ମନୁଷ୍ୟ ପରିତୃପ୍ତି ଲାଭ କରିବା ପୂର୍ବରୁ ତାହାକୁ କ୍ଲେଶ ମଧ୍ୟ ଦେଇ ଯିବାକୁ ପଡ଼ିଥାଏ। କୌଣସି ମନୁଷ୍ୟ ସହଜ ଓ ସରଳ ଉପାୟରେ ଜୀବନରେ ପରିତୃପ୍ତି ପାଇପାରିନଥାଏ। ଆଜି ଅନେକ ଲୋକ ସହଜ ଉପାୟରେ ସୁଖଭୋଗ କରିବା ନିମନ୍ତେ ଚେଷ୍ଟା କରନ୍ତି, ମାତ୍ର ସେମାନେ ଜୀବନରେ ସଂଗ୍ରାମ ମଧ୍ୟ ଦେଇ ଗତି କରିବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ କ୍ଲେଶଭୋଗ ବିନା ବା ସଂଗ୍ରାମ ବିନା ଜୀବନରେ ପରିତୃପ୍ତି ଅସମ୍ଭବ, ଏପରିକି ଈଶ୍ୱର ମଧ୍ୟ ସେହିପରି ରାସ୍ତାକୁ ପସନ୍ଦ କରନ୍ତି ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟ ଚାହିଁଥିଲେ କୃଷକୁ ଉପେକ୍ଷା କରି ସହଜ ଉପାୟରେ ମୁକୁଟକୁ ଗ୍ରହଣ କରିପାରିଥାନ୍ତେ, ମାତ୍ର ସେ ତାହା କଲେ ନାହିଁ, କାରଣ ଏହା ହେଉଛି ଶୟତାନର ମତାମତ। ମାତ୍ର ସଦାସର୍ବଦା ପରିତୃପ୍ତି ପୂର୍ବରୁ କ୍ଲେଶଭୋଗ ଆସିଥାଏ। ପ୍ରିୟ ବନ୍ଧୁ, ଆଜି ଯଦି ଆପଣ ଦୁଃଖ ତଥା ସମସ୍ୟା ମଧ୍ୟ ଦେଇ ଗତି କରୁଥାନ୍ତି, ତାହେଲେ ଜାଣି ରଖନ୍ତୁ ଆପଣ ସେହି ପଥରେ ଅଗ୍ରସର ହେଉଅଛନ୍ତି ଯାହାକି ଈଶ୍ୱରଙ୍କର ମନୋନୀତ ପଥ, ଓ ଈଶ୍ୱର ଆପଣଙ୍କୁ ପରିଶେଷରେ ସେହି ଆଲୋକ ମଧ୍ୟରେ ପଦାର୍ପଣ କରାଇବେ ଯଦି ଆପଣ ତାହାଙ୍କ ସହିତ ଗମନ କରନ୍ତି। ଗୀତ 30 ପର୍ବର 5 ପଦ ପ୍ରକାଶ କରେ, କାରଣ ତାହାଙ୍କ କ୍ରୋଧ କ୍ଷଣମାତ୍ର ସ୍ଥାୟୀ, ତାହାଙ୍କ ଅନୁଗ୍ରହରେ ଜୀବନ ଥାଏ, ରୋଦନ ରାତ୍ରି ପାଇଁ ପ୍ରବାସ କରିପାରେ, ମାତ୍ର ପ୍ରାତଃକାଳରେ ଆନନ୍ଦ ଆସେ। ବର୍ତ୍ତମାନ ଏହି ବିଷୟକୁ ମନ ମଧ୍ୟରେ ରଖି ଆସନ୍ତୁ ସେହି କ୍ଲେଶଭୋଗ କରିଥିବା ଉଦ୍ଧାରକର୍ତ୍ତାଙ୍କ ପ୍ରତି ଦୃଷ୍ଟି କରିବା। ଯିଶାୟା 53 ପର୍ବର ପ୍ରଥମ ପଦରେ ଲେଖା ଅଛି, ଆମ୍ଭମାନଙ୍କ ସମ୍ବାଦ କିଏ ବିଶ୍ୱାସ କରିଅଛି ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି। ଯାହା ଜଣାଯାଏ ମାଓବାଦୀ ଏକ ଅଭିଯୋଗ ବାଢ଼ନ୍ତି କାରଣ ତାହାଙ୍କର ସମ୍ବାଦ ବିଶ୍ୱାସ କରାଯାଇ ନାହିଁ। ଏହି ସମ୍ବାଦ ଯାହାକି ତାହାଙ୍କ ପ୍ରତି ପ୍ରକାଶ କରାଯାଇଅଛି ଏହା ମନୁଷ୍ୟମାନଙ୍କ ଦ୍ୱାରା ଗ୍ରହଣ କରାଯାଇ ନାହିଁ। ଏହା ହିଁ ସଦାସର୍ବଦା ମାଓବାଦୀଙ୍କ ପ୍ରତି ଦୁଃଖଦାୟକ। ଏଥିପୂର୍ବରୁ 6 ପର୍ବରେ ଯେତେବେଳେ ଈଶ୍ୱର ଏହି ବ୍ୟକ୍ତିଙ୍କୁ ଅର୍ଥାତ୍ ଯିଶାୟାଙ୍କୁ ଆହ୍ୱାନ କଲେ, ସେତେବେଳେ ତାହାଙ୍କୁ କହିଲେ, ତୁମ୍ଭେ ଏକ ସମ୍ବାଦ ପ୍ରାପ୍ତ ହେବାକୁ ଯାଉଅଛ ଯାହାକି ଲୋକମାନେ ଶୁଣିବେ ନାହିଁ। ଯେତେବେଳେ ତୁମେ ସେମାନଙ୍କୁ ମୋହର ବାକ୍ୟ କହିବ, ସେତେବେଳେ ସେମାନେ ତୁମର ବାକ୍ୟରେ ବିଶ୍ୱାସ କରିବେ ନାହିଁ। ତାହା ହିଁ ଯିଶାୟାଙ୍କର ବାସ୍ତବ ଅନୁଭୂତି ଥିଲା। ଈଶ୍ୱରଙ୍କର ବାର୍ତ୍ତାବାହକମାନେ ବା ସମ୍ବାଦଦାତାମାନେ ଜଗତ ଦ୍ୱାରା ସ୍ୱାଗତ କରାଯାଇ ନାହାନ୍ତି। ମାଓବାଦୀମାନେ ପ୍ରସ୍ତରାଘାତରେ ମୃତ୍ୟୁବରଣ କରିଅଛନ୍ତି ଓ ସେମାନଙ୍କର ସମ୍ବାଦ ଶୁଣାଯାଇ ନାହିଁ। ଆଉ ତାହା ହିଁ ଆଜି ମଧ୍ୟ ସତ୍ୟ। ଲୋକେ ମାଓବାଦୀମାନଙ୍କର ପ୍ରଚାରିତ ବାକ୍ୟରେ କର୍ଣ୍ଣ ଡେରନ୍ତି ନାହିଁ କି ତହିଁରେ ବିଶ୍ୱାସ ସ୍ଥାପନ କରନ୍ତି ନାହିଁ। ମାଓବାଦୀମାନେ ଆଗାମୀ ଭବିଷ୍ୟତର ବିଷୟକୁ ଦୃଷ୍ଟି ଆଗରେ ରଖି ଯେଉଁ ସମସ୍ତ ଭାବାଣୀ ପ୍ରକାଶ କରିଅଛନ୍ତି ତହିଁରେ ମନୋଯୋଗ କରନ୍ତି ନାହିଁ କି ବିଶ୍ୱାସ କରନ୍ତି ନାହିଁ। ମାତ୍ର ସେମାନେ ଯେଉଁ ସମସ୍ତ ଭାବାଣୀ ପ୍ରକାଶ କରିଅଛନ୍ତି ତାହା ଘଟିଅଛି ଓ ଭବିଷ୍ୟତରେ ମଧ୍ୟ ଘଟିବାକୁ ଯାଉଅଛି, ଯାହାର ପ୍ରମାଣ ମଧ୍ୟ ପବିତ୍ର ଧର୍ମଶାସ୍ତ୍ର ମଧ୍ୟରୁ ମିଳେ। କେବଳ ସେତିକି ନୁହେଁ, ଇତିହାସରୁ ମଧ୍ୟ ମିଳେ। କିନ୍ତୁ ଦୁଃଖର ବିଷୟ, ଆଜି ଅନେକ ଏହି ପରିତ୍ରାଣର ସମ୍ବାଦକୁ ଗ୍ରହଣ କରନ୍ତି ନାହିଁ, ବରଂଚ ତହିଁ ପରିବର୍ତ୍ତେ ସେମାନେ ତହିଁରେ ପ୍ରତିବନ୍ଧକ ସୃଷ୍ଟି କରିଥାନ୍ତି। ସେମାନେ ମନୁଷ୍ୟମାନଙ୍କର କଳ୍ପିତ କାହାଣୀ ପ୍ରତି କର୍ଣ୍ଣ ଡେରନ୍ତି ଓ ତାହା ଶୁଣି ତହିଁରେ ଆତ୍ମସନ୍ତୋଷ ଲାଭ କରିବା ସଙ୍ଗେ ସଙ୍ଗେ ଭାବନ୍ତି ସମସ୍ତ ବିଷୟ ଠିକ୍ ଅଛି ଓ ଏହି ଜଗତ ଉତ୍ତମରୁ ଆହୁରି ଉତ୍ତମ ସମୟ ଆଡ଼କୁ ଗତି କରୁଅଛି। ସେଥିପାଇଁ ପ୍ରେରିତ ପାଉଲ କହନ୍ତି, କାରଣ ବିନାଶପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କୃଶର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଆମମାନଙ୍କ ପ୍ରତି ତାହା ଈଶ୍ୱରଙ୍କ ଶକ୍ତି ଅଟେ। କାରଣ ଯେଉଁମାନେ ବିନାଶପ୍ରାପ୍ତ ସେମାନେ କୃଶର କଥାକୁ ମୂର୍ଖତାର ବିଷୟ ବୋଲି ମନେ କରନ୍ତି ଓ ମୂର୍ଖତାର ବିଷୟ ସହିତ ସମାନ କରିଦିଅନ୍ତି। ସେମାନେ ତାହାର ବାସ୍ତବ ସତ୍ୟତା ଓ ଶକ୍ତିକୁ ଉପଲବ୍ଧି କରିପାରନ୍ତି ନାହିଁ। ଏପରି କରିବାର ମଧ୍ୟ ଏକ କାରଣ ରହିଅଛି, ଆଉ ସେହି କାରଣଟି ପ୍ରଥମ କରନ୍ତୀୟ 2 ପର୍ବର 14 ପଦରେ ଆପଣ ଲକ୍ଷ୍ୟ କରିବାକୁ ପାରିବେ। ସେଠାରେ ଏହିପରି ଲେଖା ଅଛି, କିନ୍ତୁ ସାଂସାରିକ ମନୁଷ୍ୟ ଈଶ୍ୱରଙ୍କ ଆତ୍ମାଙ୍କ ବିଷୟଗୁଡ଼ିକ ଗ୍ରହଣ କରେ ନାହିଁ, କାରଣ ସେହିସବୁ ତାହା ନିକଟରେ ମୂର୍ଖତା, ପୁଣି ସେ ସେହିସବୁ ବୁଝିପାରେ ନାହିଁ, ଯେଣୁ ସେହିସବୁକୁ ଆତ୍ମିକ ଭାବରେ ବିଚାର କରାଯାଏ। ଏହା ମଧ୍ୟ ଜାଣି ରଖିବା ଉଚିତ ଯେ ଈଶ୍ୱର ତାହାଙ୍କର ଉଦ୍ଦେଶ୍ୟ ସାଧନ କରିବା ନିମନ୍ତେ ମନୁଷ୍ୟର ଧାରା ବା ପ୍ରଣାଳୀକୁ ପ୍ରୟୋଗ କରନ୍ତି ନାହିଁ, କିଓବା ସେ ମନୁଷ୍ୟର ଚିନ୍ତାଧାରା ଅନୁଯାୟୀ କାର୍ଯ୍ୟ କରନ୍ତି ନାହିଁ। କାରଣ ଈଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖ ବିଷୟସବୁ ମନୋନୀତ କଲେ, ପୁଣି ବଳବାନ ବିଷୟସବୁକୁ ଲଜ୍ଜା ଦେବା ନିମନ୍ତେ ଈଶ୍ୱର ଜଗତର ଦୁର୍ବଳ ବିଷୟସବୁ ମନୋନୀତ କଲେ। ମାତ୍ର ତଥାପି ମନୁଷ୍ୟ ଈଶ୍ୱରଙ୍କ ବିଷୟକୁ ଗ୍ରହଣ କରିବା ନିମନ୍ତେ ଇଚ୍ଛା କରେ ନା କିମ୍ବା ତହିଁରେ ମନୋଯୋଗ କରେ ନା। ସେଥିପାଇଁ ମାଓବାଦୀ କହନ୍ତି, ଆମମାନଙ୍କ ସମ୍ବାଦ କିଏ ବିଶ୍ୱାସ କରିଅଛି ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି। ତେବେ ଈଶ୍ୱରଙ୍କର ସୁସମାଚାରରେ ଲୋକମାନେ କାହିଁକି ବିଶ୍ୱାସ କରନ୍ତି ନାହିଁ, ଏହାର ଏକ ନିଶ୍ଚିତ କାରଣ ରହିଅଛି। ଲୋକମାନେ ଭାବନ୍ତି ଯେ ଈଶ୍ୱର ସ୍ୱର୍ଗର କୌଣସି ଏକ ସ୍ଥାନରେ ଅତି ଉଚ୍ଚତମ ସିଂହାସନ ଉପରେ ଉପବିଷ୍ଟ ଓ ସେ ମନୁଷ୍ୟମାନଙ୍କ ସହିତ ବାସ କରନ୍ତି ନାହିଁ କି ମନୁଷ୍ୟମାନେ ତାହାଙ୍କର ପରିଚୟ ପାଇପାରିବେ ନାହିଁ, ସେ ମନୁଷ୍ୟଠାରୁ ବହୁ ଦୂରରେ। ତେଣୁ ଈଶ୍ୱର ଯେ ମନୁଷ୍ୟମାନଙ୍କ ମଧ୍ୟକୁ ଓହ୍ଲାଇ ଆସିଅଛନ୍ତି ଓ ସେହି କୃଷି ଉପରେ କୃଷିୟ ଯନ୍ତ୍ରଣାକୁ ବହନ କରିଅଛନ୍ତି, ଏହି ବିଷୟକୁ ଗ୍ରହଣ କରିବା ସେମାନଙ୍କ ପକ୍ଷେ ଅତି କଷ୍ଟକର। ସେମାନେ ଏଥିପ୍ରତି କୌଣସି ଭୃକ୍ଷେପ କରନ୍ତି ନାହିଁ, ଏହା ସେମାନଙ୍କର ବିଶ୍ୱାସର ବାହାରେ। କିନ୍ତୁ ସେ ଯାଉନା କାହିଁକି, ଏହି 53 ପର୍ବରେ ଆମେ ଏକ ଚମତ୍କାର କ୍ଲେଶଭୋଗର ବିଷୟକୁ ଲକ୍ଷ୍ୟ କରୁଅଛୁ। ଜଣେ ଯେପରି କ୍ଲେଶଭୋଗ କରିଅଛନ୍ତି ସେହିପରି ଅନ୍ୟ କେହି ଭୋଗ କରିନାହାନ୍ତି। ଜଣେ ସ୍ତ୍ରୀ ଯେପରି ପ୍ରସବ ବେଦନାରେ ବ୍ୟଥିତା ହୁଏ ସେହିପରି ଏଠାରେ ଆମେ ଜଣକୁ ବ୍ୟଥିତ ହେବାର ଲକ୍ଷ୍ୟ କରିବାକୁ ପାରିବା। ଆମମାନେ ଅତି ଅଦ୍ଭୁତ ଭାବେ ତାହାଙ୍କ ପ୍ରତି ଓ ତାହାଙ୍କର କୃଷ ପ୍ରତି ଟଣାଯାଇଅଛୁ। ସେ କହନ୍ତି, ଯାହାକି ଜୀବନ 12 ପର୍ବର 32 ପଦରେ ଲେଖା ଅଛି, ଆଉ ମୁଁ ଯଦି ପୃଥିବୀରୁ ଉର୍ଦ୍ଧ୍ୱକୁ ଉତ୍ଥିତ ହେବି ତାହେଲେ ସମସ୍ତଙ୍କୁ ଆପଣା ନିକଟକୁ ଆକର୍ଷଣ କରିବି। ସେ କେଉଁ ପ୍ରକାର ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି ସେଥିରୁ ସୂଚନା ଦେଇ ଏହା କହିଲେ। ତେଣୁକରି ଆସନ୍ତୁ ଏହି ପର୍ବ ମଧ୍ୟରେ ଆମେ ଈଶ୍ୱରଙ୍କ ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି କ୍ଲେଶଭୋଗ ପ୍ରତି ଦୃଷ୍ଟି କରିବା, ଯେପରି ସେ ତାହାଙ୍କର ସେହି ପ୍ରାୟଶ୍ଚିତ ବଳି ଓ ତାହାଙ୍କର ପ୍ରେମ ଆଡ଼କୁ ଆମମାନଙ୍କର ସୁପ୍ତ ହୃଦୟକୁ ଆକର୍ଷିତ କରିନିଅନ୍ତି। ଯିଶାୟା ଭବିଷ୍ୟତ ବକ୍ତା ତାଙ୍କର ପ୍ରଥମ ପ୍ରଶ୍ନଟିକୁ ଆଉ ଟିକେ ଆଗକୁ ବଢ଼ାଇ କହନ୍ତି, ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି? ପ୍ରକୃତରେ ଈଶ୍ୱର ଯେତେବେଳେ ଆକାଶମଣ୍ଡଳ ଓ ପୃଥିବୀ ସୃଷ୍ଟି କଲେ, ଏହା ବିନା ଉଦ୍ୟମରେ ବା ପରିଶ୍ରମରେ ସୃଷ୍ଟି ହୋଇଥିଲା। ସେ ସେହିସବୁ ଆଜ୍ଞା ମାତ୍ରକେ ସୃଷ୍ଟି କଲେ। ଯେତେବେଳେ ସେ ସପ୍ତମ ଦିନ ବିଶ୍ରାମ ନେଲେ, ସେ କ୍ଲାନ୍ତ ହୋଇନଥିଲେ, ମାତ୍ର ସେ ସମସ୍ତ ବିଷୟର ନିର୍ମାଣ କାର୍ଯ୍ୟ ସମାପ୍ତ କଲେ, ଏହା ସମ୍ପୂର୍ଣ୍ଣ ହୋଇଥିଲା। ମାତ୍ର ଈଶ୍ୱର ଯେତେବେଳେ ମାନବ ଜାତି ପ୍ରତି ଉଦ୍ଧାରର କାର୍ଯ୍ୟ ସାଧନ କଲେ, ଏହା ତାଙ୍କର ବାହୁ ଆବଶ୍ୟକ କଲା, କାରଣ ପରିତାଣ ସାଧନ ତାହାଙ୍କର ସବୁଠାରୁ ଶ୍ରେଷ୍ଠ ତଥା ମହାନ କାର୍ଯ୍ୟ ଥିଲା। ଏହି ପରିତାଣ ସେ ବିନାମୂଲ୍ୟରେ ମନୁଷ୍ୟ ଜାତି ପ୍ରତି ପ୍ରଦାନ କରିଅଛନ୍ତି। ଏଥିନିମନ୍ତେ ଆପଣଙ୍କୁ କିଛି ଦେବାକୁ ପଡ଼େ ନାହିଁ କି କିଛି ଉତ୍ସର୍ଗ କରିବାକୁ ପଡ଼େ ନାହିଁ, କାରଣ ସେ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ତହିଁର ମୂଲ୍ୟ ଦେଇଅଛନ୍ତି। ଏଥିନିମନ୍ତେ ସେ ତାହାଙ୍କର ବାହୁ ବିସ୍ତାର କରିଅଛନ୍ତି। ସେ ତାହାଙ୍କର ପ୍ରିୟ ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଦାନ କରିଅଛନ୍ତି, ଯିଏକି ସେହି କୃଷ ଉପରେ ଆପଣଙ୍କୁ ଉତ୍ସର୍ଗ କଲେ। ଏହି ଉଦ୍ଧାରର କାର୍ଯ୍ୟ କେବଳ ଈଶ୍ୱର ହିଁ ସାଧନ କରିପାରନ୍ତି। ପରିତାଣ ଯଦିଓ ବିନାମୂଲ୍ୟରେ ପ୍ରଦତ୍ତ ହୋଇଅଛି, ମାତ୍ର ଏହା ଶସ୍ତା ନୁହେଁ। ଏହାର ମୂଲ୍ୟ ମନୁଷ୍ୟ ଦେଇପାରେ ନା, ମାତ୍ର ଈଶ୍ୱର ଦେଇଅଛନ୍ତି। ବର୍ତ୍ତମାନ ଆମମାନେ ଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱକୁ ଲକ୍ଷ୍ୟ କରୁଅଛୁ। ମନୁଷ୍ୟ ଦୃଷ୍ଟିକୋଣରୁ ନେଇ ତାହାଙ୍କର ଉତ୍ପତ୍ତି ବିଷୟ ନେଇ ଏଠାରେ କିଛି ପ୍ରକାଶ କରାଯାଇଅଛି। 53 2 ଲେଖା ଅଛି, କାରଣ ସେ ତାହାଙ୍କ ଦୃଷ୍ଟିରେ ଚାରାତୁଲ୍ୟ ଓ ଶୁଷ୍କ ଭୂମିରୁ ଉତ୍ପନ୍ନ ମୂଳତୁଲ୍ୟ ବଢ଼ିଲେ, ତାହାଙ୍କର ରୂପ କି ଶୋଭା ନାହିଁ, ପୁଣି ତାହାଙ୍କୁ ଦେଖିଲେ ଆମମାନେ ଯେ ଶ୍ରଦ୍ଧା କରିବା, ତାହାଙ୍କର ଏପରି ସୌନ୍ଦର୍ଯ୍ୟ ନାହିଁ। ଖ୍ରୀଷ୍ଟ ଚାରାତୁଲ୍ୟ ଓ ଶୁଷ୍କ ଭୂମିରୁ ଉତ୍ପନ୍ନ ମୂଳତୁଲ୍ୟ ବଢ଼ିଲେ, ଏହାର ଅର୍ଥ ହେଉଛି ଖ୍ରୀଷ୍ଟଙ୍କ ଜନ୍ମ ସମୟରେ ଦାଉଦ ବଂଶ ରାଜତ୍ୱ ପଦରୁ ଓହରି ଯାଇଥିଲେ। ସେମାନେ ଆଉ ରାଜପୁତ୍ର ହୋଇ ରହିନଥିଲେ, ସେମାନେ ଶ୍ରମଜୀବୀ ଗୋଷ୍ଠୀରେ ପରିଣତ ହୋଇଥିଲେ। ଇସ୍ରାଏଲ ଜାତି ରୋମିଓମାନଙ୍କର ଅଧୀନସ୍ଥ ହୋଇ ରହିଥିଲେ, ସେମାନେ ମୁକ୍ତ ହୋଇନଥିଲେ। ଇସ୍ରାଏଲର ଧର୍ମବିଶ୍ୱାସ ଅଧପତିତ ହୋଇଥିଲା। ସେମାନେ ବୃଥା ଆନୁଷ୍ଠାନିକ ବିଧିବିଧାନମାନ ପାଳନ କରୁଥିଲେ, ମାତ୍ର ସେମାନଙ୍କର ହୃଦୟ ସୁପ୍ତ ଓ ଶିଥିଳ ଥିଲା। ଏହି ପ୍ରକାର ଏକ ପରିସ୍ଥିତିରେ ଖ୍ରୀଷ୍ଟଙ୍କର ଆଗମନ ହେଲା। ସେ ଏକ ସମ୍ଭ୍ରାନ୍ତ ପରିବାର ମଧ୍ୟରୁ ଆସିଲେ, ଯାହାକି କଟାଯାଇଥିଲା। ଏପରି ଏକ ଜାତି ମଧ୍ୟରୁ ଆସିଥିଲେ ଯାହାକି ରୋମିଓମାନଙ୍କର ଅଧୀନସ୍ଥ ହୋଇଥିଲା। ଏପରି ଏକ ଦିନ ଓ ସମୟ ମଧ୍ୟରେ ଆସିଥିଲେ ଯାହାକି ଅଧପତିତ ଅବସ୍ଥାରେ ଥିଲା। ଏହିପରି ଏକ ସମୟରେ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆଗମନ ହେଲା। ମନୁଷ୍ୟ ଭାବରେ ଦେଖିବାକୁ ଗଲେ ତାହାଙ୍କର ଦିନ ଓ ବଂଶଧର ତାହାଙ୍କୁ ଜାତ କରିବା ଅତି ଅସମ୍ଭବ ଥିଲା। ମାତ୍ର ସେ ଯାଉନା କାହିଁକି, ସେ ଆଗମନ କଲେ, କାରଣ ସେ ଈଶ୍ୱରଙ୍କଠାରୁ ଆଗମନ କଲେ। ତାହାଙ୍କର ଜନ୍ମ ସମସ୍ତଙ୍କ ଅପେକ୍ଷା ଭିନ୍ନ ଥିଲା। ତାହାଙ୍କର ଦିନ ଯଦିଓ ତାହାଙ୍କୁ ଜାତ କରିବା ନିମନ୍ତେ ସମର୍ଥ ନଥିଲା, ମାତ୍ର ସେ ସେହିପରି ଭାବେ ଶୁଷ୍କ ଭୂମିରୁ ଉତ୍ପନ୍ନ ମୂଳ ତୁଲ୍ୟ ବଢ଼ିଲେ। ବର୍ତ୍ତମାନ ମାଓବାଦୀ ପ୍ରଭୁ ଯୀଶୁଖ୍ରୀଷ୍ଟ ତାହାଙ୍କର ସେହି କୃଷ ଉପରେ ସହ୍ୟ କରିଥିବା କ୍ଲେଶ ଓ ମୃତ୍ୟୁ ପ୍ରତି ଆମମାନଙ୍କର ଦୃଷ୍ଟି ଆକର୍ଷଣ କରନ୍ତି। ତାହାଙ୍କର ରୂପ କି ଶୋଭା ନାହିଁ, ପୁଣି ତାହାଙ୍କୁ ଦେଖିଲେ ଆମମାନେ ଯେ ଶ୍ରଦ୍ଧା କରିବା, ତାହାଙ୍କର ଏମନ୍ତ ସୌନ୍ଦର୍ଯ୍ୟ ନାହିଁ। ତେବେ କେତେକ ଲୋକ ଏହି ପଦଟିକୁ ଭୁଲ ଭାବରେ ଭାଷାନ୍ତର କରି କହନ୍ତି ଯେ ପ୍ରଭୁ ଯୀଶୁଙ୍କର ସେପରି କିଛି ଆକର୍ଷଣୀୟ ରୂପ ନଥିଲା ଓ ସେ ସୁନ୍ଦର ନଥିଲେ, କିମ୍ବା ସେ ପ୍ରକୃତରେ ଜଣେ ମଣିଷ ପରି ମଣିଷ ନଥିଲେ। କିନ୍ତୁ ତାହା କେବେ ହେଲେ ସତ୍ୟ ନୁହେଁ, କାରଣ ସେ ଜଣେ ପ୍ରକୃତ ମଣିଷ ପରି ମଣିଷ ଥିଲେ। କିନ୍ତୁ ସେହି କୃଷ ଉପରେ ଏହି ସ୍ୱୀକାରୋକ୍ତିଟି ସତ୍ୟରେ ପରିଣତ ହୋଇଥିଲା। ତାହାଙ୍କର ସେହି କୃଷୀୟ ଯନ୍ତ୍ରଣା ଓ ଦୁଃଖଭୋଗ ଏତେ ଦୂର ଭୟଙ୍କର ଥିଲା ଯେ ସେ ନିଜର ସୌନ୍ଦର୍ଯ୍ୟତାକୁ ତଥା ରୂପକୁ ମଧ୍ୟ ହରାଇ ବସିଲେ। କୃଷ ଏକ ଆମୋଦଦାୟକ ବିଷୟ ନଥିଲା। ସେହି କୃଷାର୍ପିତ ଦୃଶ୍ୟ ଦେଖିବାକୁ ସେତେଦୂର ଆକର୍ଷଣୀୟ ନଥିଲା। ତାହାଙ୍କର କ୍ଲେଶ ଅକଥନୀୟ ଥିଲା। ତାହାଙ୍କର ମୃତ୍ୟୁ ଅତି ଭୟଙ୍କର ଥିଲା। ସେ ଯାହା ବହନ କଲେ, ତାହା କୌଣସି ମନୁଷ୍ୟ ବହନ କରିନାହାନ୍ତି। ସେ କୃଷବିଦ ହେବା ପରେ ଆଉ ମନୁଷ୍ୟ ପରି ଦେଖାଗଲେ ନାହିଁ। ପ୍ରକୃତରେ ଆମମାନେ ଜାଣିବା ନିମନ୍ତେ ଅତି ବ୍ୟଗ୍ର ଯେ କାହିଁକି ତାହାଙ୍କର ମୃତ୍ୟୁ ଅତି ଅସହ୍ୟ ଓ ଭିନ୍ନ ଥିଲା। ତାହାଙ୍କର ସେହି ଗଭୀର କୃଷୀୟ ମୃତ୍ୟୁର ବାସ୍ତବ ଅର୍ଥ କ'ଣ ଥିଲା? 53 4 ଲେଖା ଅଛି, ନିଶ୍ଚୟ ସେ ଆମ୍ଭମାନଙ୍କର ଯାତନା ସବୁ ଧାରଣ କରିଅଛନ୍ତି ଓ ଆମ୍ଭମାନଙ୍କର ବ୍ୟଥା ସବୁ ବହିଅଛନ୍ତି, ତଥାପି ଆମ୍ଭେମାନେ ତାହାଙ୍କୁ ଆହତ ଓ ପରମେଶ୍ୱରଙ୍କ ଦ୍ୱାରା ପ୍ରହାରିତ ଓ ଦୁଃଖଗ୍ରସ୍ତ ବୋଲି ମଣିଲୁ। ହଁ, ସେ ପରମେଶ୍ୱରଙ୍କ ଦ୍ୱାରା ପ୍ରହାରିତ ଓ ଦୁଃଖଗ୍ରସ୍ତ ହୋଇଥିଲେ। କ'ଣ ପାଇଁ? ସମଗ୍ର ଜଗତର ପାପ ନିମନ୍ତେ, ଆପଣଙ୍କର ପାପ ନିମନ୍ତେ ଓ ମୋହର ପାପ ନିମନ୍ତେ। ଈଶ୍ୱର ତାହାଙ୍କର ଆତ୍ମାକୁ ପାପ ନିମନ୍ତେ ପ୍ରାୟଶ୍ଚିତ ବଳି ସ୍ୱରୂପ କଲେ। ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ପାପ ସ୍ୱରୂପ ହେଲେ, ଯିଏକି ନିଷ୍ପାପ ଓ ନିଷ୍କଳଙ୍କ ପୁରୁଷ ଥିଲେ। ସେହି କୃଷ ଉପରେ 6 ଘଣ୍ଟାର ଦୃଶ୍ୟ ଅତି ଭୟଙ୍କର ଥିଲା। ଏହା ଅତି ମର୍ମନ୍ତୁଦ ଘଟଣା ଥିଲା, ଯାହାକି ଆମମାନଙ୍କର କଳ୍ପନାର ବାହାରେ। ସେହି କ୍ଲେଶ ଓ ଯନ୍ତ୍ରଣାକୁ ଆମମାନେ କେବେ ହେଲେ କଳ୍ପନା କରିପାରିବା ନାହିଁ। ସେହି କୃଷ ଏକ ବେଦୀରେ ପରିଣତ ହେଲା, ଯେଉଁଠାରେ ଆମେ ସେହି ଈଶ୍ୱରଙ୍କ ମେଷ ଶାବକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଜଗତର ପାପ ବହି ନେଇ ଯିବାର ଲକ୍ଷ୍ୟ କରିବାକୁ ପାରୁ। ସେ ନିଜର ପାପ ହେତୁ ନୁହେଁ, ମାତ୍ର ଆପଣଙ୍କର ଓ ମୋର ପାପ ହେତୁ ସେହି ଦାରୁଣ କୃଷ୍ୟ ଯନ୍ତ୍ରଣା ସହ୍ୟ କଲେ। ଶୁଣନ୍ତୁ ଭାବାଦୀ ଆଉ କ'ଣ କହନ୍ତି। 53 ପର୍ବର 5 ଓ 6 ପଦରେ ଏହିପରି ଲେଖା ଅଛି, ମାତ୍ର ସେ ଆମମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ। ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ। ଆମ୍ଭେମାନେ ସମସ୍ତେ ମେଷଗଣ ତୁଲ୍ୟ ବିପଦଗାମୀ ହୋଇଅଛୁ। ଆମ୍ଭେମାନେ ପ୍ରତ୍ୟେକ ଆପଣା ଆପଣା ବାଟ ଆଡ଼େ ଫେରିଅଛୁ। ଆଉ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ଅପରାଧ ତାହାଙ୍କ ଉପରେ ବର୍ତ୍ତାଇଅଛନ୍ତି। ଲେଖା ଅଛି, ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ। ଏଠାରେ ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ ଯେ ଆମ୍ଭେମାନେ କେଉଁ ଅସୁସ୍ଥତାରୁ ସୁସ୍ଥତା ପ୍ରାପ୍ତ ହୋଇଅଛୁ। ଆମମାନେ କ'ଣ ଶାରୀରିକ ଅସୁସ୍ଥତାରୁ ସୁସ୍ଥତା ପ୍ରାପ୍ତ ହୋଇଅଛୁ? ଏହାର ପ୍ରାଥମିକ ଅର୍ଥ କ'ଣ ଏହି ପ୍ରକାର? ଏଠାରେ ମୁଁ ଏହି ବିଷୟ ନେଇ ସିମୋନ ପିତରଙ୍କର ଭାଷାନ୍ତରକୁ ଆଣି ଉପସ୍ଥାପିତ କରିବାକୁ ଚାହେଁ, ଯାହାକି ସେ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ପ୍ରକାଶ କରିଅଛନ୍ତି। 1 ପିତର 2 ପର୍ବର 24 ପଦରେ ସେ ଏହିପରି କହନ୍ତି, ଆମ୍ଭେମାନେ ଯେପରି ପାପ ପ୍ରତି ମୃତ ହୋଇ ଧାର୍ମିକତା ନିମନ୍ତେ ଜୀବନଯାପନ କରୁ, ଏଥିନିମନ୍ତେ ସେ ଆପେ କୃଷ ଉପରେ ନିଜ ଶରୀରରେ ଆମ୍ଭମାନଙ୍କର ସମସ୍ତ ପାପ ବହନ କଲେ। ତାହାଙ୍କ ପ୍ରହାରରେ ତୁମ୍ଭେମାନେ ସୁସ୍ଥ ହୋଇଅଛ। ପିତର ଏଠାରେ ପରିଷ୍କାର ଭାବେ ପ୍ରକାଶ କରିଦିଅନ୍ତି ଯେ ଆମ୍ଭେମାନେ ଆମ୍ମାନଙ୍କର ପାପ ରୋଗରୁ ସୁସ୍ଥତା ପାଇଅଛୁ। ଏହାପରେ 6 ପଦରେ ଏକ ଚମତ୍କାର ବିଷୟ ଲକ୍ଷ୍ୟ କରନ୍ତୁ, ଲେଖା ଅଛି, ଆମ୍ଭେମାନେ ସମସ୍ତେ ମେଷଗଣ ତୁଲ୍ୟ ବିପଦଗାମୀ ହୋଇଅଛୁ। ଆମ୍ଭେମାନେ ସମସ୍ତେ ବିପଦଗାମୀ ହୋଇଅଛୁ, ତାହା ହିଁ ହେଉଛି ଆମମାନଙ୍କର ସମସ୍ୟା, ଦୁର୍ବଳତା। ଆମମାନେ ଈଶ୍ୱରଙ୍କ ପଥକୁ ପରିତ୍ୟାଗ କରି ଆପଣା ଆପଣାର ପଥରେ ଚାଲିଅଛୁ, ଯେଉଁ ପଥ କି ସେହି ମୃତ୍ୟୁ ଆଡ଼କୁ ଯାଇଅଛି। ହିତୋପଦେଶ 14 ପର୍ବର 12 ପଦରେ ଲେଖା ଅଛି, ମନୁଷ୍ୟର ଦୃଷ୍ଟିରେ କୌଣସି କୌଣସି ପଥ ସରଳ ଦେଖାଯାଏ, ମାତ୍ର ତାହାର ଶେଷରେ ମୃତ୍ୟୁର ପଥ ଥାଏ। ଆଜି ମନୁଷ୍ୟ ସ୍ୱଇଚ୍ଛାରେ କାର୍ଯ୍ୟ କରିବାକୁ ଚାହେଁ, ଯାହାକି ତାହାକୁ ବିନାଶର ପଥ ଆଡ଼କୁ କଢ଼ାଇନି। ତଥାପି ଈଶ୍ୱର ମନୁଷ୍ୟ ପ୍ରତି ପ୍ରେମ ପ୍ରକାଶ କରି ତାହା ନିମନ୍ତେ ଉଦ୍ଧାରର ପଥ ପ୍ରସ୍ତୁତ କରି ରଖିଅଛନ୍ତି। ଆଉ ସଦାପ୍ରଭୁ ଆମ ସମସ୍ତଙ୍କର ଅପରାଧ ତାହାଙ୍କ ଉପରେ ବର୍ତ୍ତାଇଅଛନ୍ତି। ଯିଶାୟ ଏହା ସ୍ପଷ୍ଟ କରିଦିଅନ୍ତି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ ସେହି କୃଷ ଉପରେ ମୃତ୍ୟୁବରଣ କଲେ, ସେ ତାହାଙ୍କର ପାପ ନିମନ୍ତେ ନୁହେଁ, ମାତ୍ର ଆମ୍ଭମାନଙ୍କର ପାପ ନିମନ୍ତେ ଆମ୍ଭମାନଙ୍କର ସ୍ଥାନକୁ ଗ୍ରହଣ କଲେ, ଆମ୍ଭମାନଙ୍କର ଶାସ୍ତିକୁ ଗ୍ରହଣ କଲେ, ଆମମାନଙ୍କର ଦଣ୍ଡକୁ ଗ୍ରହଣ କଲେ। ସେ ଆମମାନଙ୍କର ଶାସ୍ତି ତଥା ଦଣ୍ଡକୁ ନିଜେ ବହନ କଲେ। ସେ ଆମମାନଙ୍କ ନିମନ୍ତେ ପାପ ସ୍ୱରୂପ ହେଲେ। ସେ କୌଣସି ଦୋଷ କରିନଥିଲେ, ମାତ୍ର ସେ ଆମମାନଙ୍କ ନିମନ୍ତେ ଦୋଷୀକୃତ ହେଲେ। ମାତ୍ର ସେ ପବିତ୍ର, ନିଷ୍ପାପ ଓ ନିଷ୍କଳଙ୍କ ପୁରୁଷ ଥିଲେ ଓ ପାପ ରହିତ ଥିଲେ। ମାତ୍ର ଈଶ୍ୱର ତାହାଙ୍କର ଅସୀମ ପ୍ରେମ ହେତୁ ସେହି ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ପରିତ୍ରାଣ ସାଧନ କଲେ। ପ୍ରିୟ ବନ୍ଧୁ, ଈଶ୍ୱର ଚାହାନ୍ତି ଆମେ ଯେପରି ନିଜର ପାପରୁ ଫେରି ସେହି କୃଷ ନିକଟରେ ଆତ୍ମସମର୍ପଣ କରୁ, ତାହେଲେ ତାହାଙ୍କର କୃଷ୍ୟ ମୃତ୍ୟୁର ବାସ୍ତବ ଅଭିମତ ସଫଳ ହୋଇପାରିବ ଓ ତାହାଙ୍କର ସେହି କୃଷ୍ୟ ଯନ୍ତ୍ରଣା ଓ କ୍ଲେଶର ବାସ୍ତବ ଅଭିପ୍ରାୟ ସାଧିତ ହେବ। ଆମମାନେ ତାହାଙ୍କର ସେହି କୃଷ୍ୟ ମୃତ୍ୟୁ ପ୍ରତି କେବଳ ସମବେଦନା ଜ୍ଞାପନ କଲେ ଯଥେଷ୍ଟ ନୁହେଁ, ମାତ୍ର ଆମମାନଙ୍କର ଜୀବନରେ ପରିବର୍ତ୍ତନ ଘଟିବା ଆବଶ୍ୟକ ଓ ସେହି ଖ୍ରୀଷ୍ଟଙ୍କଠାରେ ଦୃଢ଼ ବିଶ୍ୱାସ ଆବଶ୍ୟକ। ପ୍ରିୟ ବନ୍ଧୁ, ଈଶ୍ୱର ଆଜି ଆମମାନଙ୍କ ନିମନ୍ତେ ସେହି ଉଦ୍ଧାରର ପଥ ପ୍ରସ୍ତୁତ କରିଅଛନ୍ତି, ଆଉ ସେ ଚାହାନ୍ତି ଆମେ ଯେପରି ସେହି କୃଷ ନିକଟରେ ନିଜର ସମସ୍ତ ପାପ ସ୍ୱୀକାର କରି ପାପରୁ ଉଦ୍ଧାର ପାଉ, ପରିତ୍ରାଣର ଅଧିକାରୀ ହେଉ। ଏହା ହେଉଛି ତାହାଙ୍କର ବାସ୍ତବ ପ୍ରେମ ମନୁଷ୍ୟ ଜାତି ପ୍ରତି। ସେ ଚାହାନ୍ତି ନାହିଁ ମନୁଷ୍ୟ ଜାତି ବିନଷ୍ଟ ହୁଅନ୍ତୁ। ସେ ମନୁଷ୍ୟ ଜାତିକୁ ସୃଷ୍ଟି କରିଅଛନ୍ତି, ମାତ୍ର ମନୁଷ୍ୟ ଆଜି ପାପ କରି ଈଶ୍ୱରଙ୍କ ମହିମାରୁ ଉଣା ପଡ଼ିଅଛି। ମନୁଷ୍ୟ ଆଜି ପାପ କରି ଈଶ୍ୱରଙ୍କ ସହଭାଗିତାରୁ ବଞ୍ଚିତ ହୋଇଅଛି, ମାତ୍ର ଈଶ୍ୱର ଚାହାନ୍ତି ସେହି ସହଭାଗିତାକୁ ପୁନର୍ବାର ଯୋଡ଼ିଦେବା ପାଇଁ, ଆଉ ସେଥିନିମନ୍ତେ ସେ ତାହାଙ୍କର ପ୍ରିୟ ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଏହି ଜଗତକୁ ପଠାଇ ଆମମାନଙ୍କ ନିମନ୍ତେ ସେହି ପ୍ରାୟଶ୍ଚିତ ସାଧନ କଲେ। ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଯେପରି ସେ ଆମମାନଙ୍କୁ ପାପ ରୋଗରୁ ସୁସ୍ଥତା ଦେଇ ଆମମାନଙ୍କୁ ସେହି ଧାର୍ମିକତାର ଅଧିକାରୀ କରାଇପାରନ୍ତି। ତେଣୁ ଆସନ୍ତୁ, ସୁଯୋଗ ଥାଉ ଥାଉ ଆମମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି କୃଷ୍ୟ ମୃତ୍ୟୁ ପ୍ରତି ଲକ୍ଷ୍ୟ କରି ତାହାଙ୍କ ନିକଟରେ ନିଜର ଜୀବନକୁ ସମର୍ପଣ କରି ନିଜର ପାପ ସବୁ ସ୍ୱୀକାର କରି ପାପରୁ ପୃଥକୀକୃତ ଜୀବନଯାପନ କରି ସେହି ଅନନ୍ତ ଜୀବନର ପଥରେ ଅଗ୍ରସର ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଆମର ଇମେଲ ଆଡ୍ରେସ୍ଟି ଲେଖି ରଖନ୍ତୁ odia.ttb@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।